आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ 12,850 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାଗୁଡ଼ିକରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଶୁଭାରମ୍ଭ କଲେ ରନ୍ ଫର୍ ୟୁନିଟି। ଜାମ୍ମୁର ଅଖନୁର ସେକ୍ଟର ବନାଞ୍ଚଳରେ ସୁରକ୍ଷା ବାହିନୀର ଯବାନମାନଙ୍କ ଗୁଳିରେ ଆଜି 2 ଜଣ ସନ୍ତାସବାଦୀ ନିହତ। ଏବଂ ମହିଳା କ୍ରିକେଟର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ଆରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଧନ୍ୱନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ 12,850 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏଥିରେ ଦେଶର 70 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯିବ। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏକାଧିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସେ ଭାରତର ପ୍ରଥମ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଘାଟନ କରିଛନ୍ତି। ଏଥିରେ ପଞ୍ଚକର୍ମ ଡାକ୍ତରଖାନା, କ୍ରୀଡ଼ା ଚିକିତ୍ସା ୟୁନିଟ୍, କେନ୍ଦ୍ରୀୟ ପାଠାଗାର, ଆଇଟି ଏବଂ ଷ୍ଟାର୍ଟଅପ୍ ଇନ୍କ୍ୟୁବେସନ୍ କେନ୍ଦ୍ର ଓ 500 ଆସନ ବିଶିଷ୍ଟ ଅଡିଟୋରିୟମ୍ ରହିଛି। ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ମନ୍ଦସୌର, ନିମୁଜ୍ ଏବଂ ସିଓଲିଠାରେ 3 ମେଡିକାଲ କଲେଜର ଉଦ୍ଘାଟନ କରିଛନ୍ତି। ସେହିଭଳି ହିମାଚଳ ପ୍ରଦେଶର ବିଳାସପୁର, ପଶ୍ଚିମବଙ୍ଗର କଲ୍ୟାଣୀ, ବିହାରର ପାଟନା, ଉତ୍ତରପ୍ରଦେଶର ଗୋରଖପୁର, ମଧ୍ୟପ୍ରଦେଶର ଭୋପାଳ, ଆସାମର ଗୁଆହାଟୀ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସଠାରେ ଜନଔଷଧୀ କେନ୍ଦ୍ର ସହିତ ସମ୍ପ୍ରସାରିତ ସେବାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ ଇଏସ୍ଆଇସି ହସ୍କିଟାଲ ଉଦ୍ଘାଟନ କରିବା ସହ ହରିୟାଣାର ଫରିଦାବାଦ, କର୍ଣ୍ଣାଟକର ବୋମସାନ୍ଦ୍ରା ଏବଂ ନର୍ସାପୁର, ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ମିରଟ ଏବଂ ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ୍ ଇଏସ୍ଆଇସି ହସ୍କିଟାଲର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୁ ୱିନ୍ ପୋର୍ଟାଲର ମଧ୍ୟ ଆଜି ଶୁଭାରମ୍ଭ କରିଛନ୍ତି। ଏଥିରେ ଗର୍ଭବତୀ ମହିଳା ଓ ଶିଶୁମାନେ ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ଟିକାକରଣ ସୁବିଧା ପାଇପାରିବେ। ଏହାଛଡ଼ା ସ୍ୱାସ୍ଥ୍ୟସେବା ପାଇଁ ପ୍ରଧାନମନ୍ତ୍ରୀ ଅନ୍ୟ ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏଥିରେ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ପ୍ରତିଷ୍ଠାନ ଓ ସେଥିରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ତାଲିକା ରହିବ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଭୁବନେଶ୍ୱରର ଗୋଠପାଟଣାରେ ଏକ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାରକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଧନ୍ୱନ୍ତରୀ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭୁ ଧନ୍ୱନ୍ତରୀଙ୍କ ଆଶୀର୍ବାଦରେ ସମସ୍ତଙ୍କର ଜୀବନରେ ସୁଖ ସମୃଦ୍ଧି ଭରି ହେବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆୟୁର୍ବେଦ ଦିବସରେ ମଧ୍ୟ ଆଜି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ଲାଗି ଆୟୁର୍ବେଦ ସର୍ବଦା ଉପକାରୀ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ନେତା କାର୍ତ୍ତିକ ଉଣାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଉଣାଓ ଜଣେ ବିଶିଷ୍ଟ ଜନଜାତି ସମ୍ପ୍ରଦାୟର ନେତା ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଆଦିବାସୀ ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ଅଧିକାର ପ୍ରଦାନ କରିବା ଦିଗରେ ଉଣାଓ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ଜରିଆରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାଗୁଡ଼ିକରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ନବନିଯୁକ୍ତମାନଙ୍କୁ ଦେଶବ୍ୟାପୀ 40 ସ୍ଥାନରେ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯୁବାବର୍ଗଙ୍କୁ ସ୍ଥାୟୀ କର୍ମନିଯୁକ୍ତି ପ୍ରଦାନ କରିବା ଜାରି ରହିଛି। ଦେଶର ଯୁବବର୍ଗଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ଲାଗି ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ କର୍ମଯୋଗୀ ପ୍ରାରମ୍ଭ ଅନ୍ଲାଇନ୍ ମଡ୍ୟୁଲ୍ ମାଧ୍ୟମରେ ପ୍ରଶିକ୍ଷଣ ଯୋଗାଇ ଦିଆଯିବ। ସେମାନଙ୍କ ନିମନ୍ତେ 1,400 ଇ-ଲର୍ଣ୍ଣିଂ ବିଷୟବସ୍ତୁ ମଧ୍ୟ ଉପଲବ୍ଧ କରାଯାଇଛି। ବିକଶିତ ଭାରତ ଗଠନ ଦିଗରେ ନବନିଯୁକ୍ତଙ୍କୁ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିବା ଲକ୍ଷ୍ୟରେ ଏହା ସହାୟକ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହେଉଛି। ଏହି ପର୍ଯ୍ୟାୟରେ ଆସନ୍ତା ମାସ 20 ତାରିଖରେ 38 ଆସନ ନିମନ୍ତେ ମତଗ୍ରହଣ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ 632 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ ହେବାକୁ ଥିବାବେଳେ 1 ନଭେମ୍ବର ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା ହେବା ପରେ 86,25,00,000 ଅଧିକ ଟଙ୍କା ସମେତ ବିଭିନ୍ନ ବେଆଇନ ସାମଗ୍ରୀ ଜବତ କରାଯାଇଛି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଏପର୍ଯ୍ୟନ୍ତ 20 ମାମଲା ଦାୟର କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସକାଳେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ରନ୍ ଫର୍ ୟୁନିଟିର ଶୁଭାରମ୍ଭ କରିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀକୁ ସ୍କରଣ କରି ଆଜି ଏହା ପାଳନ କରାଯାଉଛି। 1875 ଅକ୍ଟୋବର 31 ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଏକତା ଦୌଡ଼ କେବଳ ଦେଶର ଏକତାକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନୁହେଁ, ବରଂ ଏହା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ସଂକଳ୍ପ ଜାଗରଣ କରିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ସ୍କରଣ କରି ଶ୍ରୀ ଶାହା କହିଛନ୍ତି, ସଂଗଠିତ ଭାରତ ସ୍ଥାପନ ନିମନ୍ତେ ବିଭିନ୍ନ ରାଜ୍ୟଗୁଡ଼ିକୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭାରତରତ୍ନ ଉପାଧିରେ ଭୂଷିତ କରିବା ଲାଗି ହୋଇଥିବା ବିଳମ୍ବ ସମ୍ପର୍କରେ ମତାମତ ଦେଇ ଶ୍ରୀ ଶାହା କହିଛନ୍ତି, ଦୀର୍ଘ ବର୍ଷ ଧରି ସର୍ଦ୍ଦାର ପଟେଲଙ୍କୁ ଭୁଲିଯିବା ଲାଗି ଏହା ଏକ ଦୁର୍ଭାଗ୍ୟଜନକ ପଦକ୍ଷେପ ଥିଲା। ସର୍ଦ୍ଦାର ପଟେଲଙ୍କୁ ଆଜୀବନ ଦେଶବାସୀ ମନେ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବୋଚ୍ଚ ପ୍ରତିମା ଗୁଜରାଟଠାରେ ତାଙ୍କର ସ୍ଥାପନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଦେଶର ଏକତା ଓ ସଂହତିକୁ ବଜାୟ ରଖିବା ଲାଗି ୟୁନିଟି ଫର୍ ରନ୍ର ଆୟୋଜନ କରାଯାଇଛି। ଦୀପାବଳି ପର୍ବ ଯୋଗୁଁ ଗୁରୁବାର ଏହି ଦିବସକୁ ପାଳନ କରାନଯାଇ କେନ୍ଦ୍ର ସରକାର ଆଜି ପଟେଲଙ୍କ ଜୟନ୍ତୀ ଦିବସ ପାଳନ କରିବା ପାଇଁ ନିଷ୍ପଭି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ମନୋହର ଲାଲ, ନିତ୍ୟାନନ୍ଦ ରାୟ, ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଏହି ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ। ଏକତା ଦୌଡ଼ରେ ପ୍ରାୟ 8,000 ଉର୍ଦ୍ଧ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଜାମ୍ମୁର ଅଖନୂର ସେକ୍ଟର ବନାଞ୍ଚଳରେ ସୁରକ୍ଷା ବାହିନୀର ଯବାନମାନଙ୍କ ଗୁଳିରେ ଆଜି 2 ଜଣ ସନ୍ତାସବାଦୀ ନିହତ ହୋଇଛନ୍ତି। ନିୟନ୍ତ୍ରଣ ରେଖା ନିକଟରେ ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ସୂଚନାଯୋଗ୍ୟ, ଗତକାଲି ସକାଳେ ସେନାବାହିନୀର ଏକ ଗାଡ଼ି ଉପରକୁ ସନ୍ତାସବାଦୀମାନେ ଗୁଳିଚାଳନା କରିଥିଲେ। ସ୍ୱତନ୍ତ୍ର ବାହିନୀ ଯବାନ ଏବଂ ଏନ୍ଏସ୍ଜି କମାଣ୍ଡମାନଙ୍କ ଦ୍ୱାରା ସେହି ଅଞ୍ଚଳକୁ ଘେରାଉ କରାଯାଇ ଯାଞ୍ଚ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ସ୍ୱତନ୍ତ୍ର ବାହିନୀର ଯବାନ ଏବଂ ଏନ୍ଏସ୍ଜି କମାଣ୍ଡଙ୍କ ଗୁଳିଚାଳନାରେ ଜଣେ ସନ୍ତାସବାଦୀ ନିହତ ହୋଇଥିଲା। ଅଖନୂର ସେକ୍ଟରର ବାଟାଲ ଖୋର ଅଞ୍ଚଳରେ ଆଜି ସେନା ଏବଂ ପୁଲିସ୍ର ମିଳିତ କାର୍ଯ୍ୟାନୁଷ୍ଠାନରେ 2 ଜଣ ସନ୍ତାସବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସନ୍ଦିଗ୍ଧ ସନ୍ତାସବାଦୀମାନେ ରବିବାର ରାତିରେ ଅନୁପ୍ରବେଶ କରିଥିବା ଜଣାଯାଇଛି। ଭାରତ ପାଲେଷ୍ଟାଇନ୍କୁ ମାନବିକ ସହାୟତାର ଅଂଶସ୍ୱରୂପ ଦ୍ୱିତୀୟ ପର୍ଯ୍ୟାୟରେ 30 ଟନ୍ ଔଷଧୀୟ ସାମଗ୍ରୀ ପ୍ରେରଣ କରିଛି। ଏହି ଔଷଧୀୟ ସାମଗ୍ରୀରେ କର୍କଟମୁକ୍ତ ଔଷଧ ଏବଂ ଜୀବନ ରକ୍ଷାକାରୀ ଔଷଧ ରହିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି କହିଛନ୍ତି, ପାଲେଷ୍ଟାଇନ୍କୁ ଭାରତର ସହାୟତା ଜାରି ରହିଛି। ଇତିମଧ୍ୟରେ ପାଲେଷ୍ଟାଇନ୍କୁ 30 ଟନ୍ ଔଷଧୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଭାରତ ଚଳିତ ମାସ 22 ତାରିଖରେ ପ୍ରଥମ ପର୍ଯ୍ୟାୟରେ 30 ଟନ୍ ଔଷଧୀୟ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ପଠାଇଥିଲା। ଜାତିସଂଘ ରିଲିଫ୍ ଏବଂ ୱାର୍କସ୍ ଏଜେନ୍ସି ଜରିଆରେ ଏହି ସହାୟତା ପାଲେଷ୍ଟାଇନ୍ ଶରଣାର୍ଥୀମାନଙ୍କୁ ଯୋଗାଇ ଦିଆଯାଉଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହିଳା କ୍ରିକେଟ୍ରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଜାରି ରହିଛି। ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 3 ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଥିବାବେଳେ ଆଜିର ମ୍ୟାଚ୍ରେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ବିଜୟ ହାସଲ ଲାଗି ଚେଷ୍ଟା ଜାରି ରଖିଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ବିଜୟ ହାସଲ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ 76 ରନ୍ରେ ଭାରତକୁ ପରାସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡ଼ିତ 12,850 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାଗୁଡ଼ିକରେ 51,000 ଉର୍ଦ୍ଧ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଶୁଭାରମ୍ଭ କଲେ ରନ୍ ଫର୍ ୟୁନିଟି। ଜାମ୍ମୁର ଅଖନୂର ସେକ୍ଟର ବନାଞ୍ଚଳରେ ସୁରକ୍ଷା ବାହିନୀର ଯବାନମାନଙ୍କ ଗୁଳିରେ ଆଜି 2 ଜଣ ସନ୍ତାସବାଦୀ ନିହତ ଏବଂ ମହିଳା କ୍ରିକେଟ୍ର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ଆରମ୍ଭ। ସମ୍ବାଦ ଶେଷ ହେଲା।